आकाशवाणी संवाद पढ़ुछंती मलय रंजन मिश्र। तीनि राष्ट्रीय गस्तर द्वितीय पर्यायर न्यूजीलैंडर अकलैंडठारे पहुंचिले राष्ट्रपति द्रौपदी मुर्मू। भारत निरंतर विकास दिगरे अग्रसर हेउछि कहिले उपराष्ट्रपति जगदीप धनखड़। देशर अक्षय शक्ति क्षमता 203 गीगावाट्रे पहुंची बोली सूचना देले विभागीय मंत्री प्रहलाद जोशी। प्यारिस ओलंपिक्सर महिला कुस्ती प्रतियोगिता फाइनल पर्याय पूर्वरु ओजन वृद्धि कारणरु विनेश फोगत अयोग्य घोषित। एवं भारत श्रीलंका तृतीय दिनिकिया आज खेल कोलंबोर आर प्रेमदास स्टेडियम। तीन राष्ट्रीय गस्तर द्वितीय पर्यायर राष्ट्रपति द्रौपदी मुर्मू न्यूजीलैंडर अकलैंडठारे पहुंची। सेठाकर गवर्नर जनरल दामे सिंडी काइरोंको आमंत्रण क्रमे राष्ट्रपति सेठाकु गस्तरे जाइछंती। एहि गस्त अवसरें राष्ट्रपति मुर्मू न्यूजीलैंडर गवर्नर जनरल काइरो एवं प्रधानमंत्री ख्रीष्टोफर लुक्सनको सह विभिन्न द्विपाक्षिक प्रसंग नेइ आलोचना करिबार कार्यसूची रहिछि। आंतर्जातिक शिक्षा सम्मेलनरे जोगदेबा सह न्यूजीलैंडरे बसवास करथुवा भारतीय समुदायक से भाव विनिमय करिबे। भारत न्यूजीलैंड द्विपाक्षिक संपर्क को अधिक सुदृढ़ करिबा राष्ट्रपति गस्तर लक्ष्य। फिजी को दुईदिनिया गस्त शेष कर राष्ट्रपति न्यूजीलैंड पहुंची। उपराष्ट्रपति जगदीप धनखड़ कहते आसंता दुई वर्ष मध्य भारत विश्वर तृतीय अर्थनैतिक राष्ट्र भाव परिगणित हो। दशम जातीय हस्तंत दिवस पालन अवसर में नूआदिल्ली विज्ञान भवन आयोजित स्वतंत्र समारोह में जोगदेई से कहते भारत एवं निरंतर विकास दिगरे अग्रसर हो। वैदेशिक मुद्रा भंडार वृद्धि पाइबा देश में निजुक्ति सुजोग और उद्योग क्षेत्र वृद्धि पाइबा ए दिगरे एक गुरुत्वपूर्ण माध्यम वोकाल फर लोकाल चिंताधारा माध्यम स्थानीय हस्तंत बजार समृद्ध हो पारिछि। हस्तंत बजार को त्वरान्वित करिबारे समवाय क्षेत्रगुडिकर गुरुत्वपूर्ण भूमिका रहिछि बोली से कहिछन्ति। एहि अवसर में हस्तंत क्षेत्र में उल्लेखनीय अवदान पर बुणाकार संथ कबीर और जातीय हस्तंत पुरस्कार प्रदान कराइछि। हस्तंत मंत्री गिरिराज सिंह कहिछन्ति हस्तंत क्षेत्र में निरंतर विकास घटुछि एहाद्वारा ग्रामांचल निजुक्ति सुजोग वृद्धि पाउछि। विश्व हस्तंत वाणिज्य बजार में भारत 90% अवदान रही। प्रधानमंत्री नरेन्द्र मोदी अवसर में देशवासी शुभेच्छा जनाई। सामाजिक गणमाध्यम पोस्ट कर प्रधानमंत्री कहते भारत हस्तंत परंपरा बहु पुरातन वोकाल फर लोकाल चिंताधारा को समस्ते आपणवाई प्रधानमंत्री आहवान देते। अवसर में समग्र देश विभिन्न स्थान में आज स्वतंत्र कार्यक्रम आयोजन कर। सूचना और प्रजुक्ति क्षेत्र में सुफल देशर प्रत्येक नागरिकों पाखे पहुंचाइबा लक्ष्य नहीं सरकार आईटी शिल्प को टायर टू एवं टायर थ्री सहर को नेबा योजना प्रस्तुत करिछंती विभागीय मंत्री जितिन प्रसाद कहिछंती। लोकसभा एक प्रश्नर उत्तर दे से कहिछंती देश में 65 सॉफ्टवेयर टेक्नोलॉजी पार्क ऑफ इंडिया प्रतिष्ठा करतीमधु 57 टायर टू एवं टायर थ्री सहर पर रही। देशर ग्रामांचल में जोगाजोग वृद्धि और आईटी हब प्रतिष्ठा सरकार अधिक पदक्षेप ग्रहण करिबे बोली से सूचना देइछंती। एक क्षेत्र में 54 लाख निजुक्ति सुजोग सृष्टि होइछि बोली मंत्री श्री प्रसाद कहिछंती। देशर अक्षय शक्ति क्षमता 203 गीगावाट्रे पहुंची बोली विभागीय मंत्री प्रहलाद जोशी कहते। लोकसभा प्रश्नकाल आज संपर्कित एक प्रश्नर उत्तर दे श्री जोशी कहते आउ 115 गीगावाट अक्षय शक्ति कार्यकारी पदक्षेप निया जा। 2014 अक्षय शक्ति क्षमता प्राय 76 गीगावाट थिला। अक्षय शक्ति उत्पादन वृद्धि पर सरकार पक्ष अनेक पदक्षेप नि सबुज उद्यान मिशन एवं अफसोर पवन शक्ति अनुसंधान देशर अक्षय शक्ति योजन नूतन दिगंत सृष्टि बोली से कहते। बांग्लादेश पटु संभाव्य बेआईन अनुप्रवेश को प्रतिहत करने लगे मणिपुर सरकार सीमावर्ती जिला फेरजोल एवं जिरीबाम रात्रिकालीन कर्फ्यू जारी करिछंती। उभय जिलार जिलापालंक पक्षरु प्रकाशित नोटिस अनुयायी अस्त्रशस्त्र लाठी पत्थर आदि बहन उपरे कटकणा जारी कर जिरीबाम जिले में पौर परिषद और बेलबेकरा उपखंड अधीन सकाळ 9:00 रो अपराह 3:00 पर्यंत कर्फ्यू को कोहल कर। आपण माने संवाद सुनुछंती आकाशवाणी। एथर प्यारिस ओलंपिक संपर्कित किछि खबर। ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଭାରତର ମହିଳା କୁସ୍ତି ପ୍ରତିଯୋଗୀ ବିନେଶ ଫୋଗତ୍ଙ୍କୁ ଅଲମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଓଜନ ବୃଦ୍ଧି କାରଣ ଯୋଗୁଁ ଫାଇନାଲ୍ ମ୍ୟାଚ୍ର ଅବ୍ୟବହିତ ପୂର୍ବରୁ ତାଙ୍କ ବିରୁଦ୍ଧରେ ଏଭଳି ନିଷ୍ପଭି ନିଆଯାଇଛି। 50 କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ସେ ଗତକାଲିର ସେମିଫାଇନାଲ୍ ପର୍ଯ୍ୟାୟରେ ଟୋକିଓ ଅଲମ୍ପିକ୍ସ ଚାମ୍ପିୟନ୍ ତଥା 4 ଥର ବିଶ୍ୱ ଚାମ୍ପିୟନ୍ ଜାପାନ୍ର ୱି ସୁକାଶିଙ୍କୁ 3-2 ପଏଣ୍ଟରେ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଭାରତୀୟ ଅଲମ୍ପିକ୍ସ ଆସୋସିଏସନ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ରାତିରେ ତାଙ୍କର ଓଜନ ମପାଯିବା ବେଳେ 50 କିଲୋଗ୍ରାମରୁ ସାମାନ୍ୟ କିଛି ଗ୍ରାମ ଅଧିକ ଥିବା ଜଣାପଡ଼ିଥିଲା। ଅଲମ୍ପିକ୍ସ ଆସୋସିଏସନ୍ ଏ ନେଇ ବହୁ ଚେଷ୍ଟା କରିବା ସତ୍ତ୍ୱେ ନିଷ୍ପଭିର କୌଣସି ପରିବର୍ତ୍ତନ ହୋଇନାହିଁ। ଅନ୍ୟପକ୍ଷରେ ଟେବୁଲ୍ ଟେନିସ୍ ଟିମ୍ ମନିକା ବାତ୍ରା, ଶ୍ରୀଜା ଅକୁଳା ଏବଂ ଅର୍ଚ୍ଚନା କାମତ୍ ଆଜି ତାଙ୍କର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଜର୍ମାନୀ ବିରୁଦ୍ଧରେ ଖେଳିବେ। ଜ୍ୟୋତି ୟାରାଜି ହର୍ଡଲ୍ସରେ, ସର୍ଭେଶ ଅନିଲ କୁସାରେ ହାଇଜମ୍ପରେ, ଟ୍ରିପଲ୍ ଜମ୍ପରେ ଅବଦୁଲ୍ଲା ନାରାଙ୍ଗୋଲିନ୍, ଟେଭିଡା ଏବଂ ପ୍ରବୀଣ ଚିତ୍ରୋଭେନ୍ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଭାଗ ନେବେ। 3000 ମିଟର ଷ୍ଟେପଲ୍ ଚେଜ୍ ଫାଇନାଲ୍ରେ ଆସନ୍ତାକାଲି ଅବିନାଶ ସାବଲେ ନିଜର ଦକ୍ଷତା ପ୍ରଦର୍ଶନ କରିବେ। ଦିଲ୍ଲୀ କୋଚିଂ ସେଣ୍ଟର ବୁଡ଼ି ମାମଲାର ତଦନ୍ତଭାର ସିବିଆଇ ହାତକୁ ନେଇଛି। ଦିଲ୍ଲୀ ପୁଲିସ୍ ଏହି ଘଟଣାର ତଦନ୍ତ କରୁଥିଲା। ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏକ କମିଟି ଗଠନ କରିଛି। ଏହି କମିଟି ମାମଲାର ଅନୁସନ୍ଧାନ, ଦାୟିତ୍ୱ ନିର୍ଦ୍ଧାରଣ କରିବା ସହ ଭବିଷ୍ୟତ ପାଇଁ ନୀତି ପ୍ରସ୍ତୁତ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରିବ। ସୂଚନାଯୋଗ୍ୟ, ପ୍ରବଳ ବର୍ଷାରେ ଦିଲ୍ଲୀର ଏକ କୋଚିଂ ସେଣ୍ଟର ବେସ୍ମେଣ୍ଟରେ ପାଣି ଭର୍ତ୍ତି ହୋଇଯିବାରୁ 3 ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ବିଶିଷ୍ଟ କବି, ଲେଖକ, ଦାର୍ଶନିକ ଏବଂ ସମାଜ ସଂସ୍କାରକ, ଶିକ୍ଷାବିତ୍ ତଥା ନୋବେଲ ପୁରସ୍କାର ବିଜେତା ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କର ମହାପ୍ରାଣ ଦିବସ ଆଜି ସମଗ୍ର ଦେଶରେ ଅତ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଗୁରୁଦେବଙ୍କୁ ସ୍କରଣ କରିଛନ୍ତି। ସେ କହିଛନ୍ତି ତାଙ୍କ ସୃଷ୍ଟି ମାଧ୍ୟମରେ ସେ ଭାରତର ଆତ୍ମସଂସ୍କୃତି, ପରମ୍ପରା ଏବଂ ସଚେତନତା ଦିଗରେ ସମାଜକୁ ପ୍ରେରଣା ଦେବା ସହ ଦେଶବାସୀଙ୍କ ମଧ୍ୟରେ ଆତ୍ମସମ୍ମାନର ଭାବନା ଜାଗ୍ରତ କରିଥିଲେ। ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା କରି ଭାରତୀୟ ଦର୍ଶନକୁ ସମଗ୍ର ବିଶ୍ୱରେ ପରିଚିତ କରାଇଥିଲେ। କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଗୁରୁଦେବଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ପୁଡୁଚେରୀର ଉପରାଜ୍ୟପାଳ ଭାବେ କେ କୈଳାସନାଥନ୍ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜଭବନଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ମାଡ୍ରାସ୍ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି କୃଷ୍ଣକୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ, ରାଜ୍ୟ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାରତ, ଯୁକ୍ତରାଷ୍ଟ୍ର, ଆମେରିକା ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ ପୁଞ୍ଜିନିବେଶ କରୁଛନ୍ତି ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟ୍ରୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ୍ କହିଛନ୍ତି। ଆମେରିକାର ଏକ ଦୈନିକ ସମ୍ଭାଦପତ୍ରରେ ପ୍ରକାଶିତ ଏକ ରିପୋର୍ଟରେ ଏହି ଦୁଇ ମନ୍ତ୍ରୀ ବାଇଡେନ୍ ପ୍ରଶାସନର ଭାରତ ପ୍ରଶାନ୍ତ ମହାସାଗରୀୟ ରଣନୀତିକୁ ଦ୍ୱିପାକ୍ଷିକ ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ପର୍କରେ ଏକ କୌଶଳ ବୋଲି ବର୍ଷ୍ଣନା କରିଛନ୍ତି। କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ଭାବେ ଏହି ଦୁଇ ଦେଶ ପରସ୍କର ସହ ସହଯୋଗ ଭିତ୍ତିରେ କୃତ୍ରିମ ବୁଦ୍ଧିମତା ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ମିଳିତ ଭାବେ ନିବେଶ କରୁଛନ୍ତି। ସେମାନେ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ରଣନୀତିରେ ପରିବର୍ତ୍ତନ ଏବଂ ଏହାର ଫଳାଫଳ ରାଷ୍ଟ୍ରପତି ବାଇଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍ଙ୍କ ଦ୍ୱାରା ନିଆଯାଇଥିବା ବୈଦେଶିକ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତ ଶ୍ରୀଲଙ୍କା ଚଳିତ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାର ତୃତୀୟ ମ୍ୟାଚ୍ ଆଜି କଲମ୍ବୋର ଆର୍ ପ୍ରେମଦାସ ଷ୍ଟାଡିୟମ୍ରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 2:30 ଏହି ମ୍ୟାଚ୍ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ୍କୁ ଶ୍ରୀଲଙ୍କା 32 ରନ୍ରେ ଜିତି ସିରିଜ୍ରେ 1-0ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ଅମୀମାଂସିତ ଭାବେ ଶେଷ ହୋଇଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ତିନି ରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡଠାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତ ନିରନ୍ତର ବିକାଶ ଦିଗରେ ଅଗ୍ରସର ହେଉଛି କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। ଦେଶର ଅକ୍ଷୟ ଶକ୍ତି କ୍ଷମତା 203 ଗିଗାୱାଟ୍ରେ ପହଞ୍ଚିଛି ବୋଲି ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ପ୍ୟାରିସ୍ ଅଲମ୍ପିକ୍ସର ମହିଳା କୁସ୍ତି ପ୍ରତିଯୋଗିତା ଫାଇନାଲ୍ ପର୍ଯ୍ୟାୟ ପୂର୍ବରୁ ଓଜନ ବୃଦ୍ଧି କାରଣରୁ ବିନେଶ ଫୋଗତ୍ ଅଯୋଗ୍ୟ ଘୋଷିତ ଏବଂ ଭାରତ ଶ୍ରୀଲଙ୍କା ତୃତୀୟ ଦିନିକିଆ ଆଜି ଖେଳାଯିବ କଲମ୍ବୋର ଆର୍ ପ୍ରେମଦାସ ଷ୍ଟାଡିୟମ୍ରେ।